ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର, ଆୟବା ନିର୍ବାଚନକେ ପରିବେଶ ଅନୁକୂଳ ଭାବେ ପରିଚାଳନା ଉପରେ ଜୋର ଦେଇଛନ୍ ନିର୍ବାଚନ ଆୟୋଗ। କମ୍ ସେ କମ୍ କାଗଜ ବ୍ୟବହାର କରବାର୍କେ ଦେଇଛନ୍ ନିର୍ଦ୍ଦେଶ। ଆଜ ପବିତ୍ର ଫଗୁନ ପୁନି, ପୁରୀ ଶ୍ରୀମନ୍ଦିର ହେଲା ମହାପୁରୁମାନଙ୍କର ସୁନାବେଶ। ପଶ୍ଚିମ ଓଡ଼ିଶାର ମନାଗଲା ଗୁଣିଖାଇ, ସମ୍ବଲପୁର ମହାନଗର ନିଗମର ହୀରାକୁଦ ସହର ଇଲାକାନ ସୁଧୁରୁଛେ ଝାଡ଼ାବାନ୍ତି ସଂକ୍ରମଣର ସ୍ଥିତି। ଆଉର୍ ରାଇଜେ ବଢ଼ୁଛେ ତାତି, ଆବା କାଲ ସକାଳ ତକ ପଶ୍ଚିମ ଓଡ଼ିଶାର କେତେ ଜାଗାନ ଘଡ଼ଘଡ଼ି ସାଙ୍ଗେ ହୋଇପାରେ ହଲ୍କା ବର୍ଷା। ଏଥର ପୂରା ଖବର, ଆଇବା ଲୋକସଭା ଆର୍ ବିଧାନସଭା ନିର୍ବାଚନକେ ପରିବେଶ ଦୃଷ୍ଟିରୁ ଅନୁକୂଳ ଭାବେ ପରିଚାଳନା ଲାଗି ନିର୍ବାଚନ ଆୟୋଗ ଜୋର ଦେଇଛନ୍। ଏଥିଲାଗି ନିର୍ବାଚନ ଆୟୋଗ ରାଜନୈତିକ ଦଳ ଆଉ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରୁଥିବା ପ୍ରଶାସନିକ କଲ୍କେ ମତଦାତା ତାଲିକା ଆର୍ ନିର୍ବାଚନ ସାମାନ୍ତେ କମ୍ ସେ କମ୍ କାଗଜ ବ୍ୟବହାର କରବାର୍କେ ନିର୍ଦ୍ଦେଶ ଦେଇଛନ୍। ଇ ବୁକ୍ସ ଆଉ ଇ ଡକ୍ୟୁମେଣ୍ଟସ୍ ଉପରେ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେବାର ସାଙ୍ଗେ ଛୋଟ ଅକ୍ଷର ଥି କାଗଜର ଦୁଇ ଫାଲେ ଛାପା କରବାର୍କେ କହିଛନ୍। ହେତାର ସାଙ୍ଗେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରନୁ ଦୂରେଇ ରହିବାର୍କେ ଭିଲ୍ ନିର୍ବାଚନ ଆୟୋଗ କହିଛନ୍। ନିର୍ବାଚନ କାମଥି ପରିବେଶ ଅନୁକୂଳ ଗାଡ଼ି ମଟର ବ୍ୟବହାରକେ ତହକାବାର ସାଙ୍ଗେ ଅଏତକାନୁ ଅଏତକା ସାର୍ବଜନୀନ ପରିବହନ ବ୍ୟବସ୍ଥା ଆର୍ କାର୍ ପୁଲିଂ ଉପରେ ନିର୍ବାଚନ ଆୟୋଗ ଜୋର୍ ଦେଇଛନ୍। ପ୍ରଚାର କାମଟି ଅକ୍ଷୟ ଶକ୍ତି ବ୍ୟବହାରକେ ଉତ୍ସାହିତ କରିବା ଲାଗି ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ କହିବା ସାଙ୍ଗେ ମତଦାତାମାନଙ୍କ ଲାଗି ଦୂରତା କମାବାର୍କେ ମତଦାନ କେନ୍ଦ୍ରମାନଙ୍କୁ ଏକଠନିଆ କରବାର୍କେ ନିର୍ଦ୍ଦେଶ ଦେଇଛନ୍। ଆଜି ହେଉଛି ପବିତ୍ର ଫଗୁନ ପୁନି ଆର୍ ଆବାକାଲ ରଙ୍ଗର ପରବ ହୋଲି। ଫଗୁନ ପୁନିଥି ରାଇଜର ଗାଁ ସହର ସବୁଆଡ଼େ ମହାପୁରୁମାନଙ୍କର ମେଲଣ କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାନ ଖାସ୍ ତିହାର ଗୁଣିଖିଆ ମନାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫଗୁନ ପୁନି ଆର୍ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ହୋଲି ଲୋକମାନଙ୍କର ଭିତରେ ସଦ୍ଭାବ ଆନ୍ସି ବୋଲି ରାଷ୍ଟ୍ରପତି ତାଙ୍କର ଶୁଭେଚ୍ଛା ବାର୍ତ୍ତାଟି କହିଛନ୍। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଭି ତାଙ୍କର ବାର୍ତ୍ତାଟି ହୋଲି ପରବ ଲୋକର ଜୀବନଟି ସୁଖ ଆର୍ ସମୃଦ୍ଧି ଆନିଦେବା ବୋଲି କାମନା କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି ଅବସରରେ ଦେଶବାସୀଙ୍କୁ ଶୁଭ ମନାସିବାର ସାଙ୍ଗେ ସମ୍କ୍ରିଟ୍ ଜୀବନଟି ନୂଆ ତହକ ଆସୁ ବୋଲି ତାଙ୍କର ବାର୍ତ୍ତାଟି କହିଛନ୍। ରାଜ୍ୟପାଳ ରଘୁବର ଦାସ ରାଜ୍ୟ ଆର୍ ରାଜ୍ୟ ବାହାରେ ଥିବା ସବୁ ଓଡ଼ିଆଙ୍କ ସୁଖ ଶାନ୍ତି ଆର୍ ଆନନ୍ଦ କାମନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଗୁନ ପୁନି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫଗୁନ ପୁନି ଆର୍ ହୋଲି ସମ୍କ୍ରିଟ୍ ଜୀବନ୍ତୀ ଖୁସିର ରଙ୍ଗ ଭରିଦେଉ ବୋଲି ତାଙ୍କର ଶୁଭେଚ୍ଛା ବାର୍ତ୍ତାଟି କହିଛନ୍। ପୁରୀ ଶ୍ରୀମନ୍ଦିର ଫଗୁନ ପୁନି ଅବସରରେ ଆଜି ମହାପ୍ରଭୁଙ୍କୁ ସୁନାବେଶଟି ସଜାଯାଇଛି। ସେଆଡ଼େ ସେବାୟତମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ଶ୍ରୀ ଦୋଳଗୋବିନ୍ଦ ଭୂଦେବୀ ଆର୍ ଶ୍ରୀଦେବୀଙ୍କୁ ବିମାନଟି ନେଇକରି ଦୋଳବେଦୀନ ବିଜେ କଲା ଉତ୍ତରୁ ସେନ ଫଗୁ ଖେଲା ହୋଇଛି। ଫଗୁନ ପୁନି ଅବସରରେ ପାରମ୍ପରିକ ରୀତି ଅନୁସାରେ ଦୋଳବେଦୀନ ଶ୍ରୀଜୀଉମାନଙ୍କର ଆଗଣେ ନୂଆ ପାଞ୍ଜି ପଢ଼ାଯିବା। ସେନ୍ତା ରାଜ୍ୟର ବାକିଆଡ଼େ ଫଗୁନ ପୁନିତି ମହାପୁରୁମାନଙ୍କୁ ସଜେଇକରି ଦୋଲ ବିମାନଟି ଗାଁ ବୁଲାଯାଇଛି। ଗାଁର ଲୋକମାନେ ମେଲଣଟି ମେଲ୍ ହୋଇକରି ମେଲଣ ପଡ଼ିଆନୁ ପହଞ୍ଚବାର ଉତ୍ତରୁ ଫଗୁ ଖେଲିଛନ୍। ଆଜି ପଶ୍ଚିମ ଓଡ଼ିଶାବାସୀ ଗୁଣି ଖାଇଛନ୍। ଋତୁର ନୂଆ ଫଲ୍ଫୁଲ ଆମ୍ ପଲ୍ସାଫୁଲ ସ୍ୱର୍ଗୀଫୁଲ ମହୁଲ ଚାର ଚନା ଆର୍ ସାଗର ପଟିକେ ମହାପ୍ରଭୁଙ୍କ ଭୋଗ ଲଗାଇକରି ପରିବାରର ସଭେ ଗୁଣି ଖାଇଛନ୍। ପଶ୍ଚିମ ଓଡ଼ିଶା ସାରା ଗାଁ ଆର୍ ପଡ଼ାମାନଙ୍କୁ ନାମଯଜ୍ଞ ସଙ୍ଗେ କେତେ ଜାଗାନ ହରିହର ଭେଟ ଆୟୋଜନ ହୋଇଛି। ପାତାଲି ଶ୍ରୀକ୍ଷେତ୍ର ସହିତ ସୁବର୍ଣ୍ଣପୁର ଜିଲ୍ଲାନ ଫଗୁନ ପୁନି ମନାଯାଇଥିବା ବେଳେ ଆବାକାଲ ବୀରମହାରାଜପୁରନ ପ୍ରସିଦ୍ଧ ହରିହର ଭେଟ ହେବା ବୋଲି ଆମର ସମ୍ବାଦଦାତା ଜଣାଇଛନ୍। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ଏ ବର୍ଷର ଜାନୁଆରୀ ମାସେ ମୋଟ 16,02,000 ଉପଭୋକ୍ତାଙ୍କୁ ଯୋଡ଼ିଛି। ଇପିଏଫ୍ଓ ତରଫ ଗଲାକାଲ ଜାରି କରାଯାଇଥିବା ପ୍ରୋଭିଜନାଲ ପେରୋଲ ଡାଟା ଅନୁସାରେ 2024 ଜାନୁଆରୀ ମାସେ ପାଖାପାଖି 8,08,000 ନୂଆ ସଭ୍ୟ ପଞ୍ଜିକୃତ ହୋଇଛନ୍। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ତରଫ ଗୋଟିଏ ବିବୃତ୍ତି କୁହାଯାଇଛି ଯେ ନୂଆ ସଭ୍ୟମାନଙ୍କର ଭିତରେ 18-25 ବର୍ଷର ବୟସର ପ୍ରାଧାନ୍ୟ ଅଛି, ଯେଉଁଟାକି ସେ ସମୟର ମୋଟ ସଭ୍ୟଙ୍କର 56% ଅତକା ଆୟ। ଇତୁ ସଂଗଠିତ କର୍ମକ୍ଷେତ୍ରକେ ଯୁଆନ ଖାସକରି ପହିଲା ଥର ଲାଗି କାମ ଖୋଜୁଥିବା ଲୋକେ ଆସିଛନ୍। ଲିଙ୍ଗୱାରୀ କରାଯାଇଥିବା ବିଶ୍ଳେଷଣଠୁ ନୂଆ 8,08,000 ସଭ୍ୟଙ୍କର ଭିତରୁ ପାଖାପାଖି 2,05,000 ସଭ୍ୟ ମହିଳା ହୋଇଥିବାର ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁର ମହାନଗର ନିଗମର ହୀରାକୁଦ ସହର ଇଲାକାନ ଝାଡ଼ାମାତି ସଂକ୍ରମଣ ସ୍ଥିତିର ସୁଧାର ହେବାରକେ ଲାଗିଛି। ଆଘନୁ ସ୍ଥିତି ସୁଧୁରୁଥିବାର ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଭିଲ୍ କମ୍ବାରକେ ଲାଗିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ମାତ୍ର ଝନେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ବେଳେ ହୀରାକୁଦ ଡାକ୍ତରଖାନାନ ମାତ୍ର ତିନିଜଣ ଭର୍ତ୍ତି ହୋଇକରି ଚିକିତ୍ସିତ ହେଉଛନ୍। ସେନ୍ତା ବୁର୍ଲା ଡାକ୍ତରଖାନାନ ଏଗାର ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ମେଡିକାଲ ଅଫିସର ଡାକ୍ତର ଅନମୋଲ ମିଞ୍ଜ କହିଛନ୍। ଆଜିର ଜଣକୁ ମିଶାଇ କରି ଏତକ 172 ଆକ୍ରାନ୍ତ ଚିହ୍ନଟ ହୋଇଥିବା ସେ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦୁଇଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଞ୍ଚିକରି ସ୍ଥିତିର ସମୀକ୍ଷା କରିଥିଲେ। ବିଶେଷଜ୍ଞ ଦଳ ହୀରାକୁଦ ଡାକ୍ତରଖାନାନ ଭର୍ତ୍ତି ଥିବା ଆକ୍ରାନ୍ତମାନଙ୍କୁ ଭେଟବାର ସଙ୍ଗେ ଡାକ୍ତରମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ସେଆଡ଼େ ହୀରାକୁଦ ସହରର 4 ଜାଗାନ ପାନର ନମୁନା ସଂଗ୍ରହ କରାଯାଇକରି ପରୀକ୍ଷାର ଲାଗି ପଠାଯାଇଛି। ସମ୍ବଲପୁର ଲୋକସଭା ଆସନ ସହିତ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର ଆଉ ରେଡ଼ାଖୋଲ ବିଧାନସଭା ଆସନର ଭୋଟ ଏବା ମେ ମାସ 25 ତାରିଖ ଦିନ ହେବା। ଜିଲ୍ଲାର ଏହି 4 ବିଧାନସଭା କ୍ଷେତ୍ରର ବିଧାନସଭା ଆର୍ ଲୋକସଭା ଆସନ ଲାଗି ଭୋଟ ଅବାଧ, ନିରପେକ୍ଷ ଆର୍ ଶାନ୍ତିପୂର୍ଣ୍ଣ ଭାବେ କରବାରକେ ପ୍ରଶାସନ ତରଫ ପଦକ୍ଷେପ ନିଆଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷିତ କୁଚିଣ୍ଡା ବିଧାନସଭା ଆସନର ମୋଟ 2,20,516 ଜଣ ପଞ୍ଜିକୃତ ମତଦାତା ଅଛନ୍। ସେମାନଙ୍କର ଭିତରୁ 12,527 ଜଣ ମହିଳା, 7,987 ଜଣ ପୁରୁଷ ଆର୍ 2 ତୃତୀୟ ଲିଙ୍ଗ ମତଦାତା ଆନ୍। କୁଚିଣ୍ଡା ବିଧାନସଭା କ୍ଷେତ୍ରର 272 ମତଦାନ କେନ୍ଦ୍ର ପୁଲିଂ ବୁଥ କରାଯିବା। ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରେଙ୍ଗାଲି ବିଧାନସଭା ଆସନ ମୋଟ 93,27 ଜଣ ପଞ୍ଜିକୃତ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ। ଏହି ମତଦାତାମାନଙ୍କର ଭିତରେ 97,733 ଜଣ ମହିଳା, 24 ଜଣ ତୃତୀୟ ଲିଙ୍ଗ ଆର୍ 95,270 ଜଣ ପୁରୁଷ ମତଦାତା ଅଛନ୍। ରେଙ୍ଗାଲି ବିଧାନସଭା କ୍ଷେତ୍ରର 235 ପୁଲିଂ ବୁଥ କରାଯିବା। ସମ୍ବଲପୁର ବିଧାନସଭା ଆସନ ମୋଟ 149,459 ଜଣ ପଞ୍ଜିକୃତ ମତଦାତା ଅଛନ୍। ସେମାନଙ୍କର ଭିତରେ 49,265 ଜଣ ମହିଳା, 38 ଜଣ ତୃତୀୟ ଲିଙ୍ଗ ଆର୍ 156 ଜଣ ପୁରୁଷ ମତଦାତା ରହିଛନ୍। ଇ ବିଧାନସଭା କ୍ଷେତ୍ରର 198 ପୁଲିଂ ବୁଥ କରାଯିବା। ରେଡ଼ାଖୋଲ ବିଧାନସଭା କ୍ଷେତ୍ରର 2,418 ଜଣ ପଞ୍ଜିକୃତ ମତଦାତା ରହିଛନ୍। ସେମାନଙ୍କର ଭିତରେ 49,933 ଜଣ ମହିଲା, 15 ଜଣ ତୃତୀୟ ଲିଙ୍ଗ ଆର୍ 470 ଜଣ ପୁରୁଷ ମତଦାତା ରହିଛନ୍। ନୂଆପଡ଼ା ଜିଲ୍ଲାର କୋମନା ବ୍ଲକର ସୁନାବେଡ଼ା ଅଭୟାରଣ୍ୟକେ ଚଳାଚଳ ଲାଗି ସଡ଼କ ତିଆରି ହେଉଛି। କଂକ୍ରିଟ ସଡ଼କ ତିଆରି କରବାର ସଙ୍ଗେ ଠାନ୍ ଠାନ୍ ପାହାଡ଼ କାଟିକରି ଘାଟି ରାସ୍ତାର ଉଚ୍ଚା କମ୍ କରାଯିବା। ଏହି ସଡ଼କ କାମ ପୂରା ହେଲେ ସୁନାବେଡ଼ା ଅଭୟାରଣ୍ୟ ନଥିବା ସୁନାବେଡ଼ା ଆର୍ ସୋସେନ ପଞ୍ଚାୟତର ଲୋକେ ଲାଭ ପାଇପାରିବେ। ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ 3 ଅନରା ସିଂହ ଛୁଆ ଜନ୍ମ ସାଙ୍ଗେ ସିଂହ ସଂଖ୍ୟା 24 ବଢ଼ିଛି। ଗଲାକାଲ ରେବାନାର ସିଂହି 3 ଅନରା ଛୁଆକେ ଜନ୍ମ ଦେଇଛି। ଛୁଆମାନଙ୍କୁ ବେବି ରିୟରିଂ ସେଣ୍ଟରଥି ରଖାଯାଇଛି ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍। ଏମ୍ବିବିଏସ୍ ଆର୍ ବିଡିଏସ୍ ବାଗେ ଡାକ୍ତରୀ ପାଠ୍ୟକ୍ରମଥି ନାଁ ଲେଖାବାରକେ ନିଟ୍ ୟୁଜି ପରୀକ୍ଷା ଏବେ ମେ ମାସର 5 ତାରିଖ ଦିନ ହେବାରକେ ଯାଉଥିବାର ବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଲାବେଳେ କାଣା ପିନ୍ଧିକରି ଆଇବେ ସେ ବାବଦେ ଗୋଟିଏ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୂଚନା ଅନୁସାରେ ପୂରା ହାତର ଡ୍ରେସ୍ ଆଉ ଜୋତା ପିନ୍ଧିକରି ଆଇବାରକେ ପରୀକ୍ଷାର୍ଥୀମାନଙ୍କୁ ମନା କରାଯାଇଛି। ରାଜ୍ୟ ତାତି ବଢ଼ୁଥିବାର ବେଳେ ଆଜଭିଲ୍ ଦେବଗଡ଼କେ ଛାଡ଼ିକରି ପଶ୍ଚିମ ଓଡ଼ିଶାର ବାକି ଜାଗାନ ପାରା 35 ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆଜି ଦିନର ତାତି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା 38, ଭବାନୀପାଟନା ଟିଟିଲାଗଡ଼ 37.5, ବୌଦ୍ଧନ 36.5, ସୁନ୍ଦରଗଡ଼ ଆର୍ ସୋନପୁର 36.4, ସମ୍ବଲପୁର 36.3, ନୂଆପଡ଼ାନ 36, ବରଗଡ଼ 35.8 ଆର୍ ଦେବଗଡ଼ 33 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏବେ 4 ଭିତରେ ଦିନବେଳାର ତାତି ତାପମାତ୍ରା 3-5 ଡିଗ୍ରୀ ଆର୍ ରାତବେଳାର ତାତି 2-3 ଡିଗ୍ରୀ ତକ୍ ବଢ଼ିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବେ ନିର୍ବାଚନକେ ପରିବେଶ ଅନୁକୂଳ ଭାବେ ପରିଚାଳନା ଉପରେ ଜୋର ଦେଇଛନ୍ ନିର୍ବାଚନ ଆୟୋଗ। କମ୍ସେ କମ୍ କାଗଜ ବ୍ୟବହାର କରିବାକୁ ଦେଇଛନ୍ ନିର୍ଦ୍ଦେଶ। ଆଜି ପବିତ୍ର ଫଗୁନ ପୁନି ପୁରୀ ଶ୍ରୀମନ୍ଦିର ହେଲା ମହାପ୍ରଭୁମାନଙ୍କର ସୁନାବେଶ। ପଶ୍ଚିମ ଓଡ଼ିଶା ନମନାଗଲା ଗୁଣିଖାଇ। ସମ୍ବଲପୁର ମହାନଗର ନିଗମର ହୀରାକୁଦ ସହର ଇଲାକାନ ସୁଦୂରୁଛି ଝାଡ଼ାବାତି ସଂକ୍ରମଣର ସ୍ଥିତି ଆଉ ରାଜ୍ୟ ବଢ଼ୁଛି ତାତି ଏବା କାଲ ସକାଳ ତକ ପଶ୍ଚିମ ଓଡ଼ିଶାର କେତେ ଜାଗାନ ଘଡ଼ଘଡ଼ି ସାଙ୍ଗେ ହୋଇପାରେ ହାଲକା ବର୍ଷା। ଆଜି ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।